ମହାଶୟ ସର୍ଲା ଯିବାର୍ ଲାଗି ମୁଇଁ କାଲା କରିହଁ। ଦୟାକରିକି ମଲା ବତାଇ ଦେଲ ପାରିହ କା ଅହମ୍ମଦ ନାଁକେ ଜଣେ ମହତ ଲୋକ ପ୍ରଶ୍ନଲା ଭାଟକେ ପଚାରିସ ଆଉ ଅକର ବନ୍ଧୁ ଉତ୍ତର ତି କହି ମହାଭାଗ ମୁଇଁ ଗୋଟେ କଥନୀ କହିକେ ଏକ ବଢ଼ିଆ ଉତ୍ତର ଦିହ। ମନେକର ମୁଇଁ ଗୋଟେ ଉଧାର ସୁଝେଲ ନି ପାରବାର କାରଣ ଲେକେ ଗୋଟେ ଜେଲଖାନା ଥି ଆହା। ଦିନେ ରଜାକେ ପୁଅ ରଜା ନେଲାକେ କହିସ ବୁଆ ମୋର ବନ୍ଧୁ ଉଦ୍ଧାର ଲାଗି ଜେଲଖାନା ତି ଆହେ ତୁ ମଲା କ୍ଷମା କରେ ନି ପାରତ କା। ରଜା ଉତ୍ତର ଦିସ ବାବୁ ମୁଇଁ ବି ଲୋକଲା ଭଲ ପାତ ଆଉ ମୁଇଁ ବି ନି ଚାହେଁବାର କି ସେ ଜେଲଖାନା ତି ରହୁ କିନ୍ତୁ ମୁଇଁ ଅଲା କ୍ଷମା କରେ ନି ପାରହ। ମୁଇଁ ଯଦି ଅଲା କ୍ଷମା କରିଦଥ ମୁଇଁ ସବୁ ଲୋକମାନଙ୍କେ ଲାଗି ଭୁଲ କରିହ ମୁଇଁ ସବଲା ସମାନ ବ୍ୟବହାର ଦିହ। କିନ୍ତୁ ପୁଅ ଉତ୍ତର ଦିସ ବୁଆ ଅକର ଉଧାରଲା ଦେଦେବାର ଲାଗି ମଲା ଅନୁମତି ଦେଲେ ଅଲା ଖଲାସ କରାଯାଏ ପାରିହି କା। ହଁ ବାବୁ ମୁଇଁ ତଲା କରଜ ପରିଶୋଧ କୟର ଦେବାର ଲାଗି କହ ସେ ଯଦି ଲିହି ଅଲା ଖଲାସ କୟର ଦିଆଯାଇ। ରଜାକେ ପୁଅ ସରକାରୀ ଅଫିସଲା ଯାଇକେ କରଜ ଦାଖଲ କୟର ଦିସ ଆଉ ରସିଦ ଆଣିସ ଅକର ଘର ସେ ମୋର ଠାନଲା ଜେଲଖାନା ଲାଇକେ ମଲା କହିସ କି ତୟ ଖଲାସ ହେବେ ସେ ମଲା ପ୍ରମାଣ ରସିଦ ଦେଖାଇସ ମୋର ପ୍ରତିକ୍ରିୟା କାଁ ହେବାର କଥା। ମୁଇଁ ଉତ୍ତର ଦିହ କି ନାଇ ମୁଇଁ ଇଲା ଗହନ ନି କର ମୁଇଁ କାହାରିନେ କୃତଜ୍ଞ ହେକେ ନି ରହ ନି ନି ମୁଇଁ ଇଲା କହେଲ ନି ପାରହ କାରଣ ମୁଇଁ ଆଗେନୁ ଋଣୀ ହୁଏ ଯାହା ମୋର ବନ୍ଧୁ ରଜାପୁ ଲାଗି ଆଘାତ କରେ ନି ପାର ନି ନି ମୁଇଁ ଇଲା ବିଶ୍ୱାସ ନି କରେ ଏଡ଼େ ଭଲ ଜିନିଷଲା ବିଶ୍ୱାସ କରାଯାଏ ନି ପାରେ ବିଶ୍ୱାସ ନି ହେଲେ ମୁକ୍ତି ନି ଆସେ ଏନ୍ତାକି ମୋର ନିଜେକେ ଘରେ ବି ମୁଇଁ କଏଦି ହେକେ ରହ। ପୁଲିସ ଧରଲେ ଯାଇ କହିକେ ବାହାରଲା ଯିବାରଲା ଡର ଲାଗି କି ମୁଇଁ ଏକର ବଦଲା ରଜାପୁକେ ପାତଲେ ପଏଡ଼କେ ଅଲା ଧନ୍ୟବାଦ ଦେକେ କହ ତଲା ୱାପସ ଦେବାର ଲାଗି ମୋର ଠାନେ କିଛି ନିନ କିନ୍ତୁ ମୋର ଜୀବନ ସାରା କୁରୁତ କୁରୁତ ହେବାର ଲାଗି ମୁଇଁ ଚେଷ୍ଟା କରିହ। ଅକର ପରେ ମୁଇଁ ଜେଲଖାନାନୁ କୁଇତକେ ବାହାରିହ ଆଉ କିର୍ଲାକେ କହ ମୁଇଁ ଖଲାସ ହୋଇ ଗଏ। ମୁଇଁ ମୋର ଗରିବ ହଲା ନିଜାକେ ରଜାକେ ପୁଅ ମଲା ରଜା ପାକଲା ଲିହି ଆଉ କହି ବୁଆ ଇଲୋକଲା ତୋର ବି ପୁଅ ହଇସ ମୁଇଁ ଅକର ଉଧାର ସୁଇଚ ଦେହା ରଜା ସ୍ୱୀକାର କରିସ ଆଉ ମଲା କହିସ ମୁଇଁ ତଲା ଗ୍ରହଣ କରେ ତୟେ ମୋର ପୁଅ ହୋଇ ଗଏ। ଇଲା ହଥେ ମୋର ଉପଦେଶକେ କଥନୀ ମହାପୁର ହଥେ ରଜା ଆଉ ଯୀଶୁ ହଥେ ଅକର ପୁଅ ଯେ ମୋର ଋଣ ସୁଝିନ ମୁଇଁ ଇଲା ବିଶ୍ୱାସ କରଥ ଆଉ ମୁଇଁ ଏକେନ୍ ସ୍ୱାଧୀନାହା ମୁଇଁ ହଥ ମହାପୁରୁଷକେ ପୁଅ ଇଲା ହଥେ ମୋର ଖୁସି ଆଉ ଜୀବନକେ ଲୟକ ଯେ ମୁଇଁ ଯାହା କିଛି କରିହ ସେ ମୋର ଲାଗି ଯାହା କରିନେହେ ଅକର କୃତ କୃତ ହେବାର ଲାଗି ଅକର ସମ୍ମାନକେ ଲାଗି କରିହ ଆଉ ସେ ମୋର ଲାଗି ଯାହା କରିସ ସେ ସବୁ ପାପି ଲାଗି ସେଲା କରିସେ ସବେ କ୍ଷମା ପାଇନ୍ ଯେନ୍ ସବୁ କ୍ଷମା ପାଇନ୍ ସେମାନେ ମୁକେଲ ଗୁଇନ୍ ଆଉ ଅହମ୍ମଦ ମହାଶୟ ବି ଆଉ ଇ କ୍ଷମାକେ ଲାଗି ହିଁ ତୁମର ବି ସରକ ଯିବାର୍ଲା ନିଶ୍ଚିତ ହୋଇ ତୁମର ଲାଗି ଯୀଶୁ ଧାର ସୁଝିନ୍।